ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ଆଜି ପ୍ରଦାନ କରିବେ ରାଷ୍ଟ୍ରପତି. ପହଲଗାମ ଆତଙ୍କବାଦୀ ଘଟଣା ନେଇ ଆଜି ବସିବ ଜାମ୍ମୁ କାଶ୍ମୀର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ. ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସିଡିଏସ୍ଙ୍କ ମଧ୍ୟରେ ଆଲୋଚନା. ଦକ୍ଷିଣ ଇରାନ୍ର ସାହିର ରାଜାଇ ବନ୍ଦର ନିକଟରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 40କୁ ବୃଦ୍ଧି ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ. ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ. ସମାଜର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 149 ଜଣଙ୍କୁ ଏଥିପାଇଁ ମନୋନୀତ କରାଯାଇଛି. ସେଥିମଧ୍ୟରେ 7 ପଦ୍ମବିଭୂଷଣ, 19 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି. ବିଶିଷ୍ଟ ଭାଓଲିନ୍ ବାଦକ ଏବଂ କମ୍ପୋଜର ଡକ୍ଟର ଏଲ୍ ସୁବ୍ରମଣିଆନ୍, ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜିଷ୍ଟ ଏନ୍ ନାଗେଶ୍ୱର ରେଡ୍ଡି, ପ୍ରସାର ଭାରତୀର ଅଧ୍ୟକ୍ଷ ଏ ସୂର୍ଯ୍ୟକୁମାର, ଚଳଚ୍ଚିତ୍ର ଅଭିନେତା ଅନନ୍ତ ନାଗ, ନନ୍ଦମୁରୀ ବାଲକ୍ରିଷ୍ଣନ୍ ଏବଂ ଏସ୍ ଅଜିତ କୁମାର, ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଶୋଭା ଚନ୍ଦ୍ରକୁମାର ଓ ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ପିଆର୍ ଶ୍ରୀଜେଶ ପ୍ରମୁଖଙ୍କୁ ସମ୍ମାନିତ କରାଯିବ. ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଆଲୋଚନା କରିବାକୁ ଆଜି ପୂର୍ବାହ୍ନ 10:30 ଜାମ୍ମୁ କାଶ୍ମୀର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ. ଏହି ଆକ୍ରମଣରେ 25 ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ବାସିନ୍ଦାଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି. ବିଧାନସଭାର ଏହି ଦିନିକିଆ ସ୍ୱତନ୍ତ୍ର ଅଧିବେଶନରେ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ ଘଟଣା ସମ୍ପର୍କରେ ଆଲୋଚନା କରାଯିବ. ଏଥିସହ ବିଧାନସଭାରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରାଯାଇ ଏକ ସଂକଳ୍ପ ପାରିତ କରାଯିବ. ସୂଚନା ଅନୁଯାୟୀ ସଂକଳ୍ପ ଗୃହୀତ ହେବା ପୂର୍ବରୁ ବିଧାନସଭାରେ ଏହି ଘଟଣା ଉପରେ ପ୍ରାୟ 2 ଘଣ୍ଟା ଆଲୋଚନା ହେବ. ତେବେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯିବା ଏକ ବିରଳ ଘଟଣା ବୋଲି କୁହାଯାଇଛି. ଗତ 23 ଜାମ୍ମୁ କାଶ୍ମୀର କ୍ୟାବିନେଟ୍ ବୈଠକ ବସି ସ୍ୱତନ୍ତ୍ର ଅଧିବେଶନ ଡକାଇବା ନିମନ୍ତେ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଥିଲା. ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ଜେନେରାଲ୍ ଅନିଲ୍ ଚୌହାନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଗତକାଲି ସାକ୍ଷାତ ଆଲୋଚନା କରିଛନ୍ତି. ଦିଲ୍ଲୀସ୍ଥିତ ପ୍ରତିରକ୍ଷା ମନ୍ତ୍ରୀଙ୍କ ବାସଭବନରେ ଉଭୟଙ୍କ ମଧ୍ୟରେ ସାମରିକ ପ୍ରସ୍ତୁତି ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଜଣାପଡ଼ିଛି. ମିଳିଥିବା ସୂଚନା ଅନୁଯାୟୀ ଜେନେରାଲ୍ ଚୌହାନ୍ ଆତଙ୍କବାଦକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସାମରିକ ରଣନୀତି ପ୍ରସ୍ତୁତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି. ଅନ୍ୟପକ୍ଷରେ ବିଏସ୍ଏଫ୍ ମହାନିର୍ଦ୍ଦେଶକ ଦଲଜିତ୍ ସିଂ ଚୌଧୁରୀ ମଧ୍ୟ ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଯାଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି. ଭାରତୀୟ ନୌସେନା ଗତକାଲି ଜାହାଜ ବିରୋଧୀ କ୍ଷେପଣାସ୍ତ୍ର ଅଭ୍ୟାସକୁ ସଫଳତାର ସହ ସମ୍ପନ୍ନ କରିଛି. ନୌସେନା ଜାହାଜରୁ ଏହା ପରୀକ୍ଷା କରାଯାଇଥିଲା। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଭାରତ ଆଗାମୀ 25 ମଧ୍ୟରେ 30 ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି। ନୂଆଦିଲ୍ଲୀରେ ବିଶ୍ୱ ସ୍ୱାସ୍ଥ୍ୟ ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ପଦକ୍ଷେପ ଏବଂ ଯୋଜନା ଦ୍ୱାରା ଏହା ସମ୍ଭବ ହୋଇପାରୁଛି। ନାଗରିକଙ୍କ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ବିକାଶରେ ଉନ୍ନତି ଅଣାଯିବା ସହ ସେମାନଙ୍କୁ ଏହି ଲକ୍ଷ୍ୟ ହାସଲ ଦିଗରେ ପ୍ରୋତ୍ସାହିତ କରାଯାଉଛି। ସୁଲଭ ମୂଲ୍ୟରେ ବାସଗୃହ ଯୋଗାଣ, ପାନୀୟ ଜଳ, ରନ୍ଧନ ଗ୍ୟାସ୍ ସଂଯୋଗ, ପରିମଳ ପରିଚାଳନା ଏବଂ ଶିକ୍ଷାର ଅଭିବୃଦ୍ଧି ଦେଶବାସୀଙ୍କ ଜୀବନଧାରଣରେ ଉନ୍ନତି ଆଣିପାରିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଏହି କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ମୂଳ କାରଣ ବିଶ୍ଳେଷଣ କରିବା ପାଇଁ ଭାରତର ଆଭିମୁଖ୍ୟ ଏକ ଆଦର୍ଶ ଭାବେ ଗ୍ରହଣ କରାଯାଇପାରିବ। ସରକାରଙ୍କ ବିଚାରଧାରା ଦେଶବାସୀଙ୍କ ସାମଗ୍ରିକ ବିକାଶ ଉପରେ ପର୍ଯ୍ୟବେସିତ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଆଗାମୀ ବିଶ୍ୱ ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ୱେବ୍ସ 2025 ଆୟୋଜନ ପରିପ୍ରେକ୍ଷୀରେ ଇଣ୍ଡିଆ ଏ ବାର୍ଡ଼ସ୍ ଆଇ ଭ୍ୟୁ ଚ୍ୟାଲେଞ୍ଜ ବର୍ଗରେ 5 ଶ୍ରେଷ୍ଠ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଛି। ଡ୍ରୋନ୍ ସିନେମା ଅଟୋଗ୍ରାଫି ମାଧ୍ୟମରେ ଭାରତର ସୌନ୍ଦର୍ଯ୍ୟ, ବିବିଧ ଦୃଶ୍ୟ, ଐତିହ୍ୟ, ସଂସ୍କୃତି, ଉଦ୍ଭାବନ, ପ୍ରଗତି ଏବଂ ପରିବର୍ତ୍ତନ ଉପରେ ଆଲୋକପାତ କରି 2 କିମ୍ବା 3 ମିନିଟ୍ର ଭିଡ଼ିଓ ଦାଖଲ କରିବାକୁ ଏହି ବର୍ଗରେ ଆମନ୍ତ୍ରଣ କରାଯାଇଥିଲା। ଏଥିପାଇଁ 2 ଶ୍ରେଣୀକୁ ସାମିଲ କରାଯାଇଥିଲା। ଏଥିରେ 1300ରୁ ଅଧିକ ପଞ୍ଜିକୃତ ହୋଇଥିଲେ। ମନୋନୀତ ହୋଇଥିବା ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ଭିଡ଼ିଓ ଶିଖର ସମ୍ମିଳନୀରେ ପ୍ରଦର୍ଶନ କରାଯିବା ସହ ବିଜେତାଙ୍କର ନାମ ଘୋଷଣା କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ମିନିରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରଡ୍କାଷ୍ଟ ଇଞ୍ଜିନିୟରିଂ କନ୍ସଲ୍ଟାନ୍ସ ଇଣ୍ଡିଆ ଲିମିଟେଡ୍ ବିଇସିଆଇଏଲ୍ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଦକ୍ଷିଣ ଇରାନ୍ର ସାହିର ରାଜାଇ ବନ୍ଦର ନିକଟରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 40ରେ ପହଞ୍ଚିଛି। ଶନିବାର ଦିନ ଘଟିଥିବା ଏହି ଘଟଣାରେ 1000 ଅଧିକ ଲୋକ ଆହତ ହେବା ସହ 197 ଜଣ ଏବେ ବି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣାର କାରଣ ନେଇ ତଦନ୍ତ ଚାଲିଛି। ଆଜି ଇରାନ୍ରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ରାଷ୍ଟ୍ରପତି ମାସୁଦ୍ ପେଜେକ୍ସିଆନ୍ ଗତକାଲି ସେହି ଅଞ୍ଚଳ ପରିଦର୍ଶନ କରିବା ସହ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପାକିସ୍ତାନର ଖାଇବର ପଖତୁନ୍ ପ୍ରଦେଶରେ ଅନୁପ୍ରବେଶ ଉଦ୍ୟମ ଅଭିଯୋଗରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଦ୍ୱାରା 54 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପାକିସ୍ତାନ ଆଫଗାନିସ୍ତାନ ସୀମା ଅଞ୍ଚଳରେ ନିଷିଦ୍ଧ ଘୋଷଣା ହୋଇଥିବା ତେହେରିକ୍ ଏ ତାଲିବାନ ପାକିସ୍ତାନ ଟିଟିପିର ଏମାନେ ସଦସ୍ୟ ବୋଲି ପାକିସ୍ତାନ ସୁରକ୍ଷା ବାହିନୀ ସୂଚନା ଦେଇଛି। ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଗତ 2 ଦିନ ମଧ୍ୟରେ ଉତ୍ତର ୱଜିରିସ୍ତାନ ଜିଲ୍ଲାର ହାସନ ଖେଲ ଅଞ୍ଚଳରେ ସୁରକ୍ଷା ବାହିନୀ ଆତଙ୍କବାଦୀ ଗତିବିଧି ସମ୍ପର୍କରେ ସୂଚନା ପାଇଥିଲା। ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଦ୍ୱାରା 54 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ବୋଲି ସୁରକ୍ଷା ବାହିନୀ ସୂଚନା ଦେଇଛି। ମଧ୍ୟପ୍ରଦେଶର ମନ୍ଦସୌରଠାରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 11 ଜଣଙ୍କର ମୃତ୍ୟୁ ହୋଇଛି। ନାରାୟଣଗଡ଼ ଥାନା ଅଧୀନସ୍ଥ କଚରିଆ ଚୌପାଟି ଗ୍ରାମ ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍ ଗୋଟିଏ ମୋଟରସାଇକେଲ ସହିତ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଭ୍ୟାନ୍ଟି ଏକ କୂଅ ଭିତରକୁ ଗଳି ପଡ଼ିଥିଲା। ଏହି ଘଟଣାରେ ଅନ୍ୟ 2 ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 2 ଲକ୍ଷ ଟଙ୍କା ଏବଂ ଆହତଙ୍କ ନିମନ୍ତେ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୃତକଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ରୋଗ ପ୍ରତିରୋଧକରେ ଟିକାକରଣର ଭୂମିକା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ଅଧ୍ୟକ୍ଷ ଡକ୍ଟର ଏନ୍କେ ଅରୋଡା ଏବଂ ନୂଆଦିଲ୍ଲୀସ୍ଥିତ ସ୍ୱାମୀ ଦୟାନନ୍ଦ ହସ୍କିଟାଲର ଶିଶୁରୋଗ ଓ ନିଓନାଟୋଲୋଜିର ମୁଖ୍ୟ ଡାକ୍ତର ସୁରେନ୍ଦ୍ର ସିଂ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଏବଂ 011-233-1444 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟ୍ର ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବେଙ୍ଗାଲୁରୁ 6 ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦେଇଛି। ଆର୍ସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ବ୍ୟାଟିଂ ଆରମ୍ଭ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ବିନିମୟରେ 162 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ କେଏଲ୍ ରାହୁଲ ସର୍ବାଧିକ 41 ରନ୍ ସଂଗ୍ରହ କରିଥିଲେ। ଆର୍ସିବି ପକ୍ଷରୁ ଭୁବନେଶ୍ୱର କୁମାର 3 ୱିକେଟ୍ ଅକ୍ତିଆର କରିଥିଲେ। ବିଜୟ ଲକ୍ଷ୍ୟକୁ ଆର୍ସିବି 18 ଓଭର୍ 3 ବଲ୍ରେ 4 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ କୃଣାଳ ପାଣ୍ଡ୍ୟା ସର୍ବାଧିକ ଅପରାଜିତ 73 ରନ୍ ଏବଂ ବିରାଟ କୋହଲି 51 ରନ୍ ସଂଗ୍ରହ କରିଥିଲେ। କୃଣାଳ ପାଣ୍ଡ୍ୟାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଗତକାଲିର ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 54 ରନ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ହରାଇ ଦେଇଥିଲା। ଆଜି ସନ୍ଧ୍ୟା 7:30 ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। କଳିଙ୍ଗ ସୁପରକପ୍ ଫୁଟବଲ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟକୁ ମୁମ୍ବାଇ ସିଟି ଏବଂ ଜାମସେଦପୁର ଏଫ୍ସି ଉନ୍ନୀତ ହୋଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଗତକାଲି ଅନୁଷ୍ଠିତ 2ଟି କ୍ୱାର୍ଟର୍ଫାଇନାଲ୍ ମ୍ୟାଚ୍ରେ ଉଭୟ ଦଳ ବିଜୟୀ ହୋଇ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ମୁମ୍ବାଇ ସିଟି 1-0 ଗୋଲ୍ରେ ଇଣ୍ଟରକାଶିକୁ ପରାସ୍ତ କରିଥିବା ବେଳେ ଜାମସେଦପୁର ଏଫ୍ସି ପେନାଲ୍ଟି ସୁଟ୍ଆଉଟ୍ରେ 5-4 ଗୋଲ୍ରେ ନର୍ଥ ଇଷ୍ଟ ୟୁନାଇଟେଡ୍କୁ ପରାସ୍ତ କରିଛି। ପୂର୍ବରୁ ମୋହନବାଗନ ସୁପର ଜାଏଣ୍ଟସ୍ ଏବଂ ଏଫ୍ସି ଗୋଆ ସେମିଫାଇନାଲ୍ରେ ପ୍ରବେଶ କରିସାରିଛନ୍ତି। ଆସନ୍ତା ବୁଧବାର ଦିନ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୋହନବାଗନ ସୁପର ଜାଏଣ୍ଟସ୍ ଏବଂ ଏଫ୍ସି ଗୋଆ ମଧ୍ୟରେ ପ୍ରଥମ ସେମିଫାଇନାଲ୍, ମୁମ୍ବାଇ ସିଟି ଓ ଜାମସେଦପୁର ଏଫ୍ସି ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ଆଜି ପ୍ରଦାନ କରିବେ ରାଷ୍ଟ୍ରପତି। ପହଲଗାମ ଆତଙ୍କବାଦୀ ଘଟଣା ନେଇ ଆଜି ବସିବ ଜାମ୍ମୁ କାଶ୍ମୀର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସିଡିଏସ୍ଙ୍କ ମଧ୍ୟରେ ଆଲୋଚନା। ଦକ୍ଷିଣ ଇରାନ୍ର ସାହିର ରାଜାଇ ବନ୍ଦର ନିକଟରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 40କୁ ବୃଦ୍ଧି ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।